ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗ୍ରାମାଞ୍ଚଳରେ କୃଷି ଆଧାରିତ ଉଦ୍ୟୋଗ ସ୍ଥାପନ ପାଇଁ ସରକାର ପ୍ରଣୟନ କରିଛନ୍ତି ବିଭିନ୍ନ ଯୋଜନା, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବା ନେଇ ହୋଇଛି ନିଷ୍ପତ୍ତି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଜିଠାରୁ ଦୁଇଦିନିଆ ଲାଓସ୍ ଗସ୍ତରେ ଯିବେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ। ଇସ୍ରାଏଲ୍ ଓ ହିଜବୁଲ୍ଲା ମଧ୍ୟରେ ତୀବ୍ରତର ହେଉଛି ସଂଘର୍ଷ, ଏବଂ ଚେନ୍ନାଇ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ସଂଗ୍ରହ କଲା 376 ରନ୍, ବାଂଲାଦେଶର ବ୍ୟାଟିଂ ଜାରି। ଜନଜାତି ସମ୍ପ୍ରଦାୟର ସମାବେଶୀ ବିକାଶ ନିମନ୍ତେ ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନ ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ପ୍ରଶଂସନୀୟ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ଆଜି ରାଞ୍ଚିର ନାମକୁମ୍ଠାରେ ଜାତୀୟ ମାଧ୍ୟମିକ କୃଷି ପ୍ରତିଷ୍ଠାନର ଶତବାର୍ଷିକୀ ସମାରୋହକୁ ଉଦ୍ଘାଟନ କରି ଶ୍ରୀମତୀ ମୁର୍ମୁ କହିଛନ୍ତି, କୃଷକ ଏବଂ ଉଦ୍ୟମୀମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏହି ପ୍ରତିଷ୍ଠାନ କାର୍ଯ୍ୟ କରୁଛି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦନ କରାଯାଉଥିବା ପନିପରିବାଗୁଡ଼ିକୁ ଅଧିକ ଦିନ ଯାଏ ସଂରକ୍ଷିତ ରଖିବା ଲାଗି ପ୍ରତିଷ୍ଠାନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯିବ। ସରକାରଙ୍କ ଦ୍ୱାରା କୃଷି ଓ କୃଷକମାନଙ୍କ ବିକାଶ ନିମନ୍ତେ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଥିବା ରାଷ୍ଟ୍ରପତି କହିଛନ୍ତି। ଗ୍ରାମାଞ୍ଚଳଗୁଡ଼ିକରେ କୃଷି ଆଧାରିତ ଉଦ୍ୟୋଗ ସ୍ଥାପନ ନିମନ୍ତେ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ଏବଂ ଏ ଦିଗରେ କୃଷି ସଂଗଠନ ଓ ପେକ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ରାଷ୍ଟ୍ରପତି କହିଛନ୍ତି। କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାର, କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂ ଚୌହାନ, ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଉପସ୍ଥିତ ଅଛନ୍ତି। ଏହି ଅବସରରେ ଆଜି ରାଷ୍ଟ୍ରପତି ଅନୁଷ୍ଠାନର ବର୍ତ୍ତମାନର ଏବଂ ପୂର୍ବତନ ବୈଜ୍ଞାନିକମାନଙ୍କ ସହ ଗବେଷଣା ଓ ଉଦ୍ଭାବନ ସମ୍ପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅନୁଷ୍ଠାନ ଗତ ଏକ ଶତାବ୍ଦୀରେ ଲକ୍ଷ ଲକ୍ଷ କୃଷକଙ୍କୁ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଏବଂ ପ୍ରକ୍ରିୟାକରଣରେ ସହାୟତା କରିଛି। ମୁଖ୍ୟତଃ ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ, ଓଡ଼ିଶା, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ପଛୁଆ ଜିଲ୍ଲାରେ ରହୁଥିବା ଆଦିବାସୀ ଏବଂ ଗରିବ କୃଷକମାନେ ଏହାଦ୍ୱାରା ଉପକୃତ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀ ଚିନ୍ତାଧାରା ଏବଂ ମାଓବାଦ ସମ୍ପୂର୍ଣ୍ଣ ଶେଷ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଆଜି ନୂଆଦିଲ୍ଲୀରେ ନିଜ ବାସଭବନରେ ମନ୍ତ୍ରୀ ଶ୍ରୀ ଶାହା ଛତିଶଗଡ଼ର ମାଓ ହିଂସାରେ ପୀଡ଼ିତ 55 ଜଣଙ୍କ ସହ ଆଲୋଚନା ସମୟରେ ଏହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ବସ୍ତରର 4 ଜିଲ୍ଲାକୁ ଛାଡ଼ି ସାରା ଦେଶରେ ମାଓବାଦ ସମାପ୍ତ କରିବା କ୍ଷେତ୍ରରେ କେନ୍ଦ୍ର ସରକାର ସଫଳ ହୋଇଛନ୍ତି। ମାଓବାଦୀମାନଙ୍କୁ ଅସ୍ତ୍ରଶସ୍ତ ସମର୍ପଣ କରି ହିଂସାର ରାସ୍ତା ପରିତ୍ୟାଗ ପୂର୍ବକ ଆତ୍ମସମର୍ପଣ କରିବା ଲାଗି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଯଦି ସେମାନେ ହିଂସା ପରିତ୍ୟାଗ ନ କରନ୍ତି ସେ କ୍ଷେତ୍ରରେ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆମେରିକାରେ ପହଞ୍ଚିଛନ୍ତି। ଫିଲାଡେଲ୍ଫିଆଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଶ୍ରୀ ଆଲବାନିଜ୍ କହିଛନ୍ତି, ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକା ଭଳି 4 ବଡ଼ ରାଷ୍ଟ୍ର ଗୋଟିଏ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛନ୍ତି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ଲାଗି ପ୍ରତିବଦ୍ଧ ଅଟନ୍ତି। ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥାବାର୍ତ୍ତା ଲାଗି ସେ ଆଗ୍ରହୀ ଅଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତରୀୟ ମାନ୍ୟତାକୁ ପ୍ରଶଂସା କରି ଜାତିସଂଘ ମହାସଚିବ ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି, କୂଟନୀତିରେ ତାଙ୍କର ଏବଂ ଭାରତର ସ୍ୱର ଅତ୍ୟନ୍ତ ଜୋରଦାର ଏବଂ ଗୁରୁତ୍ୱପୂର୍ଣ୍ଣ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିବା ସହ କହିଛନ୍ତି, ଭାରତ ବିଶ୍ୱସ୍ତରରେ ଗ୍ଲୋବାଲ୍ ସାଉଥ୍ ପାଇଁ ଏକ ଶକ୍ତିଶାଳୀ ସ୍ୱର ପାଲଟିଛି। ଆସନ୍ତାକାଲିଠାରୁ 23 ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବେ ଏବଂ ଏହି ସମୟରେ ସେ କ୍ୱାଡ୍ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ସହ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଉଦ୍ବୋଧନ ଦେବେ। ଆସନ୍ତାକାଲି ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଦ୍ୱାରା ଆୟୋଜନ କରାଯାଉଥିବା ଚତୁର୍ଥ କ୍ୱାଡ୍ ନେତୃତ୍ୱ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। 21ତମ ଏସିଆନ୍ ଭାରତ ଆର୍ଥିକ ମନ୍ତ୍ରୀ ତଥା ଦ୍ୱାଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ ଆଜିଠାରୁ ଦୁଇଦିନିଆ ଲାଓସ୍ ଯାତ୍ରା କରିବେ। ଏହି ଗସ୍ତ କାଳରେ ମନ୍ତ୍ରୀ ଶ୍ରୀ ଗୋୟଲ ଅନ୍ୟ ଦେଶଗୁଡ଼ିକର ମନ୍ତ୍ରୀମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଲାଓସ ସମେତ କୋରିଆ, ମାଲେସିଆ, ସ୍ୱିଜରଲ୍ୟାଣ୍ଡ ଏବଂ ମ୍ୟାମାର୍ର ବାଣିଜ୍ୟ ମନ୍ତ୍ରୀମାନଙ୍କ ସହ ଶ୍ରୀ ଗୋଏଲ ଆଲୋଚନା ପର୍ଯ୍ୟାଲୋଚନା କରିବେ। ଦୁଇଦିନିଆ ଗସ୍ତ କାଳରେ ଲାଓସରେ ରହୁଥିବା ଭାରତୀୟ ବଂଶୋଦ୍ଭବଙ୍କ ସହ ସେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଇସ୍ରାଏଲ ଏବଂ ହିଜବୁଲା ମଧ୍ୟରେ ସଂଘର୍ଷ ତୀବ୍ରତର ହେବାରେ ଲାଗିଛି। ଉଭୟ ପକ୍ଷ ମରଣାନ୍ତକ ଆକ୍ରମଣ କରିବା ସହ ଆଗାମୀ ଦିନରେ କଡ଼ା ପଦକ୍ଷେପ ନେବା ଲାଗି ଚେତାବନୀ ଦେଇଛନ୍ତି। ଏଭଳି ସ୍ଥିତିରେ ସେଠାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ହିଜବୁଲା ପକ୍ଷରୁ ଦିଆଯାଇଥିବା ଧମକ ଯୋଗୁଁ ଇସ୍ରାଏଲର ସେନା ଦେଶବାସୀଙ୍କୁ ଘରେ ରହିବା ସହ ଆବଶ୍ୟକ ନଥିଲେ ବାହାରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦେଇଛି। ଇସ୍ରାଏଲ ବାୟୁସେନା ପକ୍ଷରୁ ଆକ୍ରମଣ ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ପେଜର ଏବଂ ହ୍ୟାଣ୍ଡହେଲ୍ଡ ରେଡିଓ ବିସ୍ଫୋରଣରେ ଏପର୍ଯ୍ୟନ୍ତ 37 ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣରେ 2931 ଜଣ ଆହତ ହୋଇଛନ୍ତି। ତେବେ ଇସ୍ରାଏଲ ଅଧିକାରୀମାନେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି। ସୂଚନାଯୋଗ୍ୟ 2023 ଅକ୍ଟୋବର 8ରୁ ଇସ୍ରାଏଲ ଏବଂ ହିଜବୁଲା ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା। ଗାଜାରେ ହିଜବୁଲା ହମାସ ସହ ମିଳିତ ଭାବେ ଇସ୍ରାଏଲ ଉପରକୁ ରକେଟ୍ ନିକ୍ଷେପ କରିଥିଲା। ଜବାବରେ ଇସ୍ରାଏଲ ଲେବାନନର ଦକ୍ଷିଣ ପୂର୍ବ ଅଞ୍ଚଳରେ ଆକ୍ରମଣ କରିଥିଲା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଆଜି ଗଙ୍ଗା ନଦୀର ବୃଦ୍ଧି ପାଉଥିବା ଜଳସ୍ତର ଯୋଗୁଁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ଆକାଶମାର୍ଗରୁ ନିରୀକ୍ଷଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବିହାରରେ ଗଙ୍ଗା ଏବଂ ଅନ୍ୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ 10ଟିରୁ ଅଧିକ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ପାଟନା, ବକ୍ସର, ବେଗୁସରାଏ, ସାରନ, ସିବାନ, ବୈଶାଳୀ, ସମସ୍ତିପୁର, ଖଗଡ଼ିଆ, ମୁଙ୍ଗେର, ଭାଗଲପୁର ଏବଂ ନାଳନ୍ଦା। ନଦୀକୁଳିଆ ଅଞ୍ଚଳରେ ଥିବା ଅନେକ ଏକର ଫସଲ ଏହି ବନ୍ୟାରେ ନଷ୍ଟ ହୋଇଥିବାବେଳେ ଅନେକଗୁଡ଼ିଏ ବାସଗୃହ ବନ୍ୟାଜଳରେ ଭାସିଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 200ରୁ ଅଧିକ ବିଦ୍ୟାଳୟକୁ ବନ୍ଦ ରଖିଛନ୍ତି। କେନ୍ଦ୍ର ଖାଦ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ତିରୁପତି ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଏକ ଗମ୍ଭୀର ମାମଲା। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ ଉତ୍ଥାପନ କରିଛନ୍ତି। ଆଜି ନୂଆଦିଲ୍ଲୀରେ ସମ୍ଭାଦଦାତାଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଘଟଣାର ବିସ୍ତୃତ ଯାଞ୍ଚ କରାଯାଇ ଦୋଷୀମାନଙ୍କୁ ଦଣ୍ଡବିଧାନ କରାଯିବା ଆବଶ୍ୟକ। ସୂଚନାଯୋଗ୍ୟ ତିରୁପତିର ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପ୍ରସ୍ତୁତ ହେଉଥିବା ଲଡ଼ୁରେ ଯେଉଁ ଘିଅ ବ୍ୟବହାର ହେଉଛି ସେଥିରେ ପଶୁ ଚର୍ବି ମିଶାଯାଉଥିବା ପରୀକ୍ଷାରୁ ଜଣାପଡ଼ିଛି। ଇଟାଲୀରେ ବର୍ଷା ଓ ବାତ୍ୟା ଯୋଗୁଁ ଏମିଲିଆ ରୋମାନା ଅଞ୍ଚଳରେ ବର୍ଷାଜଳ ପ୍ରବେଶ କରିଯିବାରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଅନେକ ଲୋକ ନିଖୋଜ ଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଥିବା ଜଣାପଡ଼ିଛି। ବର୍ଷା ଏବଂ ବାତ୍ୟା ଯୋଗୁଁ ବୋଲୋନା ଓ ମୋଡୋନା ସହରରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ 24 ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଉପର ମହଲାରେ ରହୁଥିବା ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ଘର ଖାଲି କରିବାକୁ କୁହାଯାଇଛି। ସଡ଼କ ପଥରେ ଯାତାୟତ ଏବଂ ରେଳଯାତ୍ରା ଉପରେ ପ୍ରଶାସନ ପକ୍ଷରୁ ପ୍ରତିବନ୍ଧକ ଜାରି କରାଯାଇଛି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ କହିଛନ୍ତି ଯେ 2024ରେ ରୁଷ ତା'ର ଡ୍ରୋନ୍ ଉତ୍ପାଦନ ପୂର୍ବ ବର୍ଷ ତୁଳନାରେ ପ୍ରାୟ 10 ଗୁଣ ବୃଦ୍ଧି କରିବାକୁ ଯୋଜନା ରଖିଛି। ସ୍କେଶାଲ୍ ପର୍ପସ୍ ୟୁଓଭି ଉପରେ ମିଲିଟାରୀ ଇଣ୍ଡଷ୍ଟ୍ରିଆଲ୍ କମିଶନର ବୈଠକରେ ପୁଟିନ୍ କହିଛନ୍ତି ଯେ 2023ରେ ସଶସ୍ତ ବାହିନୀକୁ ବିଭିନ୍ନ ପ୍ରକାରର ପ୍ରାୟ 1,40,000 ଡ୍ରୋନ୍ ପ୍ରଦାନ କରାଯାଇଛି। କ୍ରିକେଟ୍ ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ତା'ର ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ 376 ରନ୍ ସ୍କୋର କରିଛି। ଭାରତ ଆଜି ଦ୍ୱିତୀୟ ଦିନର ବ୍ୟାଟିଂ ଗତକାଲିର ଅପରାଜିତ ସ୍କୋର 6 ୱିକେଟ୍ ବିନିମୟରେ 339 ରନ୍ ଆରମ୍ଭ କରିଥିଲା। ରବୀନ୍ଦ୍ର ଜାଡେଜା ଗତକାଲିର ସ୍କୋରରେ ଅଧିକ କିଛି ରନ୍ ଯୋଡ଼ି ନପାରି 86 ରନ୍ରେ ହିଁ ଆଉଟ୍ ହୋଇଯାଇଥିଲେ। ଭାରତୀୟ ପାଳିରେ ଏକମାତ୍ର ଶତକ ହାସଲ କରିଥିବା ରବିଚନ୍ଦ୍ରନ ଅଶ୍ୱିନୀ 113 ରନ୍ କରି ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ହସନ୍ ମହମ୍ମଦ 5ଟି ୱିକେଟ୍ ନେଇଥିଲେ। ବାଂଲାଦେଶ ତା'ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସମ୍ଭାଦ ପ୍ରସ୍ତୁତ ହେବା ବେଳକୁ 7 ୱିକେଟ୍ ବିନିମୟରେ ବାଂଲାଦେଶ 96 ରନ୍ ସଂଗ୍ରହ କରିଛି। ବାଂଲାଦେଶ ବ୍ୟାଟିଂ ଜାରି ରହିଛି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା, ରବୀନ୍ଦ୍ର ଜାଡେଜା ଏବଂ ଆକାଶଦୀପ 2ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଗ୍ରାମାଞ୍ଚଳରେ କୃଷି ଆଧାରିତ ଉଦ୍ୟୋଗ ସ୍ଥାପନ ପାଇଁ ସରକାର ପ୍ରଣୟନ କରିଛନ୍ତି ବିଭିନ୍ନ ଯୋଜନା, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ମାଓବାଦୀ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବା ନେଇ ହୋଇଛି ନିଷ୍ପତ୍ତି, ସୂଚନା ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଆଜିଠାରୁ ଦୁଇଦିନିଆ ଲାଓସ୍ ଗସ୍ତରେ ଯିବେ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋଏଲ। ଇସ୍ରାଏଲ ଓ ହିଜବୁଲା ମଧ୍ୟରେ ତୀବ୍ରତର ହେଉଛି ସଂଘର୍ଷ ଏବଂ ଚେନ୍ନାଇ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତ ସଂଗ୍ରହ କଲା 376 ରନ୍, ବାଂଲାଦେଶର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।